ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଜୁହାର, ପହିଲା ମୁଖ୍ୟ ଖବର। ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ଆଇଜ ହେଲା ମୂଲ, ଶୁଭେଚ୍ଛା ଜଣାଲେ ରାଷ୍ଟ୍ରପତି। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱର ଲୋକସେବା ଭବନରେ ଚାଲିଛି ରାଜ୍ୟ କ୍ୟାବିନେଟ୍ ବୈଠକ। ପ୍ରଦୂଷଣ ପ୍ରମାଣପତ୍ର ବିନା ଇନ୍ଧନ ମନା ନିୟମ ଫେବୃୟାରୀ 1 ହେବା ଲାଗୁ। ଆଉ ଇସ୍ରୋର ଯୋଗାଯୋଗ ଭିତ୍ତିକ ଉପଗ୍ରହ ବ୍ଲୁ ବର୍ଡ ବ୍ଲକ 2ର ହେଲା ସଫଳ ଉତ୍କ୍ଷେପଣ। ଏଥର ପୂରା ଖବର। ବରଗଡ଼ର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରାର 78 ନମ୍ଘର ସଂସ୍କରଣ ଆଇଷ୍ଠାନ ମୂଲ ହୋଇଛି। ଉଦ୍ଘାଟନୀ ସମାରୋହ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ, ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀଙ୍କ ସହିତ ଜିଲ୍ଲାପାଳ ଆଉ ଅଲଗାମାନେ ଯୋଗ ଦେଇଛନ୍। ଯାତ୍ରା 11 ଦିନ ତକ୍ ଚାଲ୍ବା, ଏଥିଲାଗି ମଥୁରା ନଗରୀ ସାଜିଥିବା ବରଗଡ଼ ସହର ଗଜଗଜେଇ ଯାଉଛି। ସହରର ହାଟପଦା ପଡ଼ିଆନ, ରାଜଦରବାର ଆଉ ନିଶାମଣି ସ୍କୁଲ ପଡ଼ିଆନ ରଙ୍ଗମହଲ ତିଆରି ହୋଇଛି। ଗୋପପୁର କାର୍ଯ୍ୟକ୍ରମ ଲାଗି ଅମାପାଲି ଭିଲ୍ ସଜେଇ ହୋଇଛି। ଓଡ଼ିଶାର ସମୃଦ୍ଧ କଳା ଆଉ ସଂସ୍କୃତିର ବାର୍ତ୍ତା ବହ ଧନୁଯାତ୍ରା ଖାଲି ଗୋଟିଏ ମହୋତ୍ସବ ସୀମିତ ନାଇଁ ରହି ଇଟା ଆମର ପରମ୍ପରାର ପ୍ରତିଧ୍ୱନିତ କରୁଛି। କଳାକାରମାନଙ୍କ ନିଖୁଣ ଅଭିନୟ ଆଉ କଂସ ମହାରାଜଙ୍କର ଆଦେଶ ମହୋତ୍ସବକେ ଜୀବନ୍ତ ରୂପ ଦେବାର ସହିତ ରାଜା ରାଜୁଡ଼ା ଅମଲର ସୁର୍ତା କରାସି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରାର ଶୁଭେଚ୍ଛା ଜନେଇକରି ବିଶାଳ ମୁକ୍ତାକାଶ ରଙ୍ଗମଞ୍ଚର ଅନନ୍ୟ ପରମ୍ପରା ଏ ମହୋତ୍ସବକେ ଦେଶ ବିଦେଶନ ଗୋଟିଏ ସ୍ୱତନ୍ତ୍ର ପରିଚୟ ଆଣିଦେଇଛି ବୋଲି କହିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱର ଲୋକସେବା ଭବନର ରାଜ୍ୟ କ୍ୟାବିନେଟ୍ର ବୈଠକ ଚାଲିଛି। ବୈଠକଟି 5ଟାରୁ ଐତକା ପ୍ରସ୍ତାବ ଉପରେ ଆଲୋଚନା କରାଯାଇକରି ଅନୁମୋଦନ ମିଳିପାରେ। ଗୃହ, ପୂର୍ତ୍ତ, ଶିଳ୍ପ, ପଞ୍ଚାୟତିରାଜ ଆଉ ଅର୍ଥ ବିଭାଗର ପ୍ରସ୍ତାବ ଏଥି ସାମିଲ ଥିବା ଜଣାପଡ଼ିଛି। ତୃଣମୂଳ ସ୍ତରର ବିକାଶର କେନ୍ଦ୍ରବିନ୍ଦୁ ହେଉଛି ଅଙ୍ଗନବାଡ଼ି ଆଉ ଇତାର ଭିଭିଭୂମି ବିକାଶ ଉପରେ ଜୋର୍ ଦେଇକରି ଗ୍ରାମୀଣ ବିକାଶକେ ବରକସ କରବାରକେ ସରକାର ପ୍ରତିଶ୍ରତିବଦ୍ଧ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା କହିଛନ୍। ଭୁବନେଶ୍ୱର ମହିଳା ଆଉ ଶିଶୁ ବିକାଶ ବିଭାଗ ସମ୍ମିଳନୀ କକ୍ଷନ ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକଙ୍କ ଉପସ୍ଥିତି ରାଇଜେ 491ଟା ଅଙ୍ଗନବାଡ଼ି କେନ୍ଦ୍ରର ଉଦ୍ଘାଟନ କରିକରି ଉପମୁଖ୍ୟମନ୍ତ୍ରୀ ଇଟା କହିଛନ୍। କାର୍ଯ୍ୟକ୍ରମଟି ଗଞ୍ଜାମ ଜିଲ୍ଲାର ସବୁନୁ ଜହ 111ଟା, ବରଗଡ଼ନ 36, ସୁନ୍ଦରଗଡ଼ନ 4, ସୁବର୍ଣ୍ଣପୁରନ 11, ସମ୍ବଲପୁରନ 9, ନୂଆପଡ଼ାନ 2 ଆଉ ବଲାଙ୍ଗୀରନ 7ଟା ଅଙ୍ଗନବାଡ଼ି କେନ୍ଦ୍ର ଉଦ୍ଘାଟନ କରାଯାଇଛି। ଏପତକ 2ଟା ଖେପେ 1404ଟା ଅଙ୍ଗନବାଡ଼ି କେନ୍ଦ୍ରକେ ସଶକ୍ତ କରାଯାଇଛି ବୋଲି ବିଭାଗ ତରଫରୁ ସୂଚନା ଦିଆଯାଇଛି। ଏ ଅବସରରେ ମନ୍ତ୍ରୀ ଶ୍ରୀ ନାୟକ ଅଙ୍ଗନବାଡ଼ି କେନ୍ଦ୍ରର ବିକାଶ ବିକଶିତ ଗାଁ ଆଉ ବିକଶିତ ଓଡ଼ିଶାର ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ବୋଲି କହିଛନ୍ତି। ଆନ୍ଧ୍ରପ୍ରଦେଶର କେନ୍ସିଭିଲ୍ ସରକାରୀ ଅଧିକାରୀ କୋଟିଆକେ ଜବରଦସ୍ତି ଢୁକିଲେ କଡ଼ା କାର୍ଯ୍ୟାନୁଷ୍ଠାନର ସାମ୍ନା କରିବେ ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। କୋଟିଆକେ ନେଇକରି ଭୁବନେଶ୍ୱର ଲୋକସେବା ଭବନର ଆଜି ହୋଇଥିବା ଗୋଟିଏ ଉଚ୍ଚସ୍ତରୀୟ ବୈଠକ ଉତ୍ତରୁ ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି, ଆନ୍ଧ୍ରପ୍ରଦେଶର ଲୋକେ କୋଟିଆକେ ବୁଲି ଆସିପାରିବେ, ହେଲେ ଇନର ଲୋକକୁ ପ୍ରଲୋଭିତ କଲେ କି ଲିଫ୍ଲେଟ୍ ବାଣ୍ଟିଲେ ଓଡ଼ିଶା ସରକାର କାର୍ଯ୍ୟାନୁଷ୍ଠାନ ନେବେ। ବିକଶିତ କୋଟିଆ ନିର୍ମାଣ ଲାଗି ସବୁ ପ୍ରକାର ବ୍ୟବସ୍ଥା କରାଯାଉଛି ବୋଲି ରାଜସ୍ୱ ମନ୍ତ୍ରୀ କହିଛନ୍ତି। ବୈଠକଟି ଭିନ୍ ଭିନ୍ ବିଭାଗର ସଚିବମାନେ ଉପସ୍ଥିତ ଥିଲେ। ଗୃହ ନିର୍ମାଣ ଆଉ ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର ରାଜ୍ୟର ସହରୀ ଇଲାକାମାନଙ୍କେ କାର୍ଯ୍ୟକାରୀ ହେଉଥିବା ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନାର ଭିନ୍ ଭିନ୍ ପ୍ରକଳ୍ପର ଆଜି ସମୀକ୍ଷା କରିଛନ୍। ଭୁବନେଶ୍ୱର ଖାରବେଳ ଭବନର ହୋଇଥିବା ବୈଠକଟି ବିଭାଗର ପ୍ରମୁଖ ସଚିବ ଉଷା ପାଢ଼ୀ, ପୌର ପରିଷଦ ନିର୍ଦ୍ଦେଶକ ଅରିନ୍ଦମ ଡାକୁଆ ଆଉ ଅଲଗା ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ରାଜ୍ୟର ସବୁ ପୌର ସଂସ୍ଥା ଅଧିକାରୀମାନେ ଆବାସୀ ଜରିଏ ଯୋଗ ଦେଇଥିଲେ। ବୈଠକର ସୂଚନା ଅନୁସାରେ ଯୋଜନାଟି 1200 କୋଟି ଟଙ୍କାର ବ୍ୟବସ୍ଥା କରାଯାଇଥିବା ବେଳକେ ଏପତକ 6700 ପ୍ରକଳ୍ପକେ ଅନୁମୋଦନ କରାଯାଇକରି 796 କୋଟି ଟଙ୍କା ମଞ୍ଜୁର କରାଯାଇଛି। ଓଡ଼ିଶା ହାଇକୋର୍ଟଙ୍କର ତରଫୁ ଆଇବା କାଲିଠାରୁ ଶୀତକାଳୀନ ଛୁଟି ଘୋଷଣା କରିକରି ବିଜ୍ଞପ୍ତି ବାହାରିଛି। ଆଇବା ମାସର 5 ତାରିଖରୁ କୋର୍ଟ ପୂର୍ଣ୍ଣାଙ୍ଗ ଭାବେ କାମ କରିବା। ମଙ୍ଗଳବାର ଦିନ ଜଷ୍ଟିସ୍ ସାବିତ୍ରୀ ରଥ ଓ ଜଷ୍ଟିସ୍ ଏମ୍ଏସ୍ ରମଣଙ୍କୁ ନେଇକରି ଗଠିତ ଅବକାଶ ପୀଠ ଭିନ୍ ଭିନ୍ ମାମଲାର ଶୁଣାଣି କରିବେ। କୋର୍ଟଙ୍କ ପ୍ରଶାସନିକ କାର୍ଯ୍ୟାଳୟ ଆଇବା ଶୁକ୍ରବାରରୁ ବୁଧବାର ତକ୍ ଦିନ 11ରୁ ଉପରବେଳା 3 ବଜେ ତକ୍ ଜରୁରୀ ମାମଲା ଲାଗି ଆଇନଜୀବୀମାନେ ନ୍ୟାୟିକ କାର୍ଯ୍ୟାଳୟ ମେମୋ ଦାଖଲ କରିପାରିବେ। ରାଜ୍ୟ ଉନ୍ନୟନ କମିଶନର ଆଉ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁଗର୍ଗଙ୍କୁ ରାଜ୍ୟର ନୂଆ ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତି ଦିଆଯାଇଛି। ଏ ବାବଦେ ସାଧାରଣ ପ୍ରଶାସନ ବିଭାଗ ତରଫରୁ ଆଜି ବିଜ୍ଞପ୍ତି ବାହାରିଛି। ଆଇବା 31 ତାରିଖ ଦିନ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କର କାର୍ଯ୍ୟକାଳ ଶେଷ ହେଉଛି। ତାଙ୍କର ଜାଗାନ ଶ୍ରୀମତୀ ଗର୍ଗଙ୍କୁ ନିଯୁକ୍ତି ମିଳିଛି। ଇତାର ସହିତ ରାଜ୍ୟର ପହିଲା ମହିଳା ମୁଖ୍ୟ ଶାସନ ସଚିବ ଭାବେ ଶ୍ରୀମତୀ ଗର୍ଗ ଦାୟିତ୍ୱ ନେବେ। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ବୈଧ ପ୍ରଦୂଷଣ ପ୍ରମାଣପତ୍ର ବିନା ଇନ୍ଧନ ମନା ନିଷ୍ପତ୍ତିକେ ଜାନୁଆରୀ ଏକ ବଦଲେ ଫେବୃୟାରୀ ଏକ ତାରିଖନୁ ଲାଗୁ କରବାରକେ ସରକାର ଘୋଷଣା କରିଛନ୍। ଗାଡ଼ି ମଟରର ପ୍ରଦୂଷଣ ସାର୍ଟିଫିକେଟ୍ ଯାଞ୍ଚକେ ନେଇକରି ଲୋକେ ସମ୍ମୁଖୀନ ହେଉଥିବା ସମସ୍ୟାକେ ନଜରଠି ରଖିକରି ସରକାରଙ୍କ ତରଫରୁ ଏହି ନିଷ୍ପତ୍ତି ନିଆଯାଇଛି। ଫେବୃୟାରୀ ଏକ ତାରିଖ ଆଗନୁ ଗାଡ଼ି ମଟରମାନଙ୍କର ପ୍ରଦୂଷଣ ପ୍ରମାଣପତ୍ର ବନାବାର ଲାଗି ବାଣିଜ୍ୟ ଓ ପରିବହନ ବିଭାଗ ତରଫରୁ ଜନସାଧାରଣଙ୍କୁ ପରାମର୍ଶ ଦିଆଯାଇଛି। ଫେବୃୟାରୀ ଏକ ତାରିଖ ଉତ୍ତରୁ ପ୍ରଦୂଷଣ ପ୍ରମାଣପତ୍ର ନାଇଥିଲେ ପେଟ୍ରୋଲ ପମ୍ପମାନଙ୍କୁ ଆଉ ଇନ୍ଧନ ନାଇଁ ମିଲେ। ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି ମଣ୍ଟି ବାବଦ ଉଚ୍ଚସ୍ତରୀୟ କମିଟି ବୈଠକ ଏବଂ ଶନିବାର ଦିନ ଉପରବେଳା ହେବ। ନ୍ୟାୟମୂର୍ତ୍ତି ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ହେବାରକେ ଥିବା ବୈଠକଟି ରତ୍ନଭଣ୍ଡାରର ଅଳଙ୍କାର ଆଉ ମୂଲ୍ୟବାନ ଦରବର ତାଲିକା ତିଆରି କରାଯିବାର ସହିତ ମାର୍ଗଦର୍ଶିକା ଉପରେ ଆଲୋଚନା କରାଯିବା। ତାର ଉତ୍ତରୁ ଶ୍ରୀମନ୍ଦିର ପରିଚାଳନା କମିଟି ଆଉ ରାଜ୍ୟ ସରକାରଙ୍କ ଅନୁମୋଦନ ପାଇଲା ଉତ୍ତରୁ ଗଣତି ମଣ୍ଟି ପ୍ରକ୍ରିୟା ମୂଲ ହେବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ 28 ତାରିଖ ରବିବାର ଦିନ ସକାଳ 11 ବଜେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରି ଦେଶ ଆଉ ଦୁନିଆ ସାରା ଲୋକଙ୍କ ସାଙ୍ଗେ ବିଚାର ବିନିମୟ କରିବେ। ଇଟା ତାଙ୍କର 128 ନମ୍ବର ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ଏଥିଲାଗି ପ୍ରଧାନମନ୍ତ୍ରୀ ସାଧାରଣ ଲୋକଙ୍କର ମତାମତ ମାଗିଛନ୍। ଲୋକେ ନମୋ ଆପ୍ ଆଉ ମାଇ ଗଭ୍ ପୋର୍ଟାଲ୍ଥି ସେମାନଙ୍କର ମତାମତ ଦେଇପାରିବେ। ଇତା ଛଡ଼ା 1800-11-7800 ଡାଏଲ୍ କରିକି ନିଜେ ନିଜର ମତାମତ ରେକର୍ଡ କରିପାରିବେ। 1922 ନମ୍ବରକେ ମିସ୍ଡ କଲ୍ ଦେଇକରି ଏସ୍ଏମ୍ଏସ୍ ଜରିଏ ଆଇବା 26 ତାରିଖ ତକ ନିଜର ମତାମତ ଦେଇପାରିବେ। ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ ଇସ୍ରୋ ତରଫରୁ ଆଜି ଭାରତୀୟ ସମୟ ସକାଳ 8:55 ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସତୀଶ ଧବନ ମହାକାଶ କେନ୍ଦ୍ର ଯୋଗାଯୋଗ ଉପଗ୍ରହ ବ୍ଲୁ ବର୍ଡ ବ୍ଲକ 2ର ସଫଳ ଉତ୍କ୍ଷେପଣ କରାଯାଇଛି। ଉତ୍କ୍ଷେପଣର 15 ମିନିଟ୍ ଉତ୍ତରୁ ଉପଗ୍ରହ ମହାକାଶ ଯାନରୁ ଅଲଗା ହୋଇକରି କକ୍ଷପଥନ ସ୍ଥାପିତ ହୋଇଥିଲା। ଏହି ଉପଗ୍ରହ ସ୍ମାର୍ଟଫୋନ୍ମାନଙ୍କେ 4G ଆଉ 5G ସେବାକେ ଆହୁରି ବରକସ କରବାର ଦିଗେ ସାହାଯ୍ୟ କରବା। ମହାକାଶ ଆଧାରିତ ପ୍ରଯୁକ୍ତି ବିଦ୍ୟା ଜରିଏ ବିଶ୍ୱ ଡିଜିଟାଲ କ୍ଷେତ୍ରଟି ଉପଗ୍ରହ ଯୋଗାଯୋଗ ବ୍ୟବସ୍ଥା ଆହୁରି ବ୍ୟାପକ କରିବା ବୋଲି ଜଣାପଡ଼ିଛି। ଏହି ସଫଳତା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇସ୍ରୋକେ ଅଭିନନ୍ଦନ ଜଣାଇକରି ଦେଶର ମହାକାଶ କାର୍ଯ୍ୟକ୍ରମ ଜୁଆନ୍ ବର୍ଗର ସମର୍ଥନ ଜରିଏ ଅତ୍କା ଉନ୍ନତ ଆଉ ପ୍ରଭାବଶାଳୀ ହୋଇପାରିଛି ବୋଲି କହିଛନ୍ତି। ଉପଭୋକ୍ତାମାନଙ୍କୁ ସେମାନଙ୍କର ଅଧିକାର ଆର୍ କର୍ତ୍ତବ୍ୟ ବାବଦେ ସଚେତନ କରାବାର ଆର୍ ସେମାନଙ୍କର ସ୍ୱାର୍ଥର ସୁରକ୍ଷା ଲାଗି ଫି ବଛ ଡିସେମ୍ବର 24 ଦିନ ଜାତୀୟ ଉପଭୋକ୍ତା ଦିବସ ପାଳନ କରାଯାଉଛି। ଡିଜିଟାଲ ନ୍ୟାୟ ଜରିଏ ଦକ୍ଷ ଆଉ ତୁର୍ତ୍ତି ସମାଧାନ ବାର୍ତ୍ତା ନେଇକରି ଏ ବଛର ଏ ଦିବସ ପାଳନ କରାଯାଉଛି। ଖାଉଟିମାନଙ୍କର ସ୍ୱାର୍ଥକେ ସୁରକ୍ଷିତ ରଖିକରି ଖାଉଟି ସୁରକ୍ଷା ଆନ୍ଦୋଳନକେ ଆହୁରି ବରକସ କରବାର ଲାଗି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ତାଙ୍କର ବାର୍ତ୍ତାଥି ସମ୍କିରିର ସହଯୋଗ କାମନା କରିଛନ୍। ଏ ଦିବସ ପାଳନ ଜରିଏ ଉପଭୋକ୍ତା ସମାଜକେ ବରକସ କରବାର ଲାଗି ଆଉ ଗୋଟେ ସଶକ୍ତ ସଚେତନ ଉପଭୋକ୍ତା ଗୋଷ୍ଠୀ ଗଠନ କରବାରକେ ଖାଦ୍ୟ ଯୋଗାଣ ଆଉ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଆହ୍ୱାନ ଦେଇଛନ୍। ଏ ଅବସରରେ ଭୁବନେଶ୍ୱରରେ ହୋଇଥିବା ରାଜ୍ୟସ୍ତରୀୟ ଜାତୀୟ ଉପଭୋକ୍ତା କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ବୌଦ୍ଧ ଜିଲ୍ଲା ଶଗଡ଼ା ପଞ୍ଚାୟତ ଆଜି ଜିଲ୍ଲାସ୍ତରୀୟ ସୁଶାସନ ସପ୍ତାହ ଅବସରରେ ଗୋଟିଏ ସଚେତନତା କାର୍ଯ୍ୟକ୍ରମ ହୋଇଯାଇଛି। କାର୍ଯ୍ୟକ୍ରମଟି ବୌଦ୍ଧ ଜିଲ୍ଲାପାଳ ବିଭୂତିଭୂଷଣ ନାୟକ, ସିଡିଓ ପ୍ରଭାସ ଚନ୍ଦ୍ର ଦଣ୍ଡସେନା, ବୌଦ୍ଧ ବିଡିଓ ଯୁଗଳ ବିଶ୍ୱାଳ ଆଉ ଅଲଗାମାନେ ଉପସ୍ଥିତ ରହିକରି ସରକାରଙ୍କର ଭିନ୍ ଭିନ୍ ଯୋଜନା ବାବଦେ ଲୋକଙ୍କୁ ବୁଝାଇଥିଲେ। ଦେବଗଡ଼ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷନ ନିୟନ୍ତ୍ରକ ବୈଧ ମାପ ବିଜ୍ଞାନ ବିଭାଗ ତରଫରୁ ଜାତୀୟ ଉପଭୋକ୍ତା ଦିବସ ପାଳିତ ହୋଇଯାଇଛି। ବୈଧ ମାପ ବିଜ୍ଞାନ ବିଭାଗର ଉପନିୟନ୍ତ୍ରକ ରଞ୍ଜନ କୁମାରୀ ପଟେଲଙ୍କ ସଭାପତିତ୍ୱରେ ହୋଇଥିବା କାର୍ଯ୍ୟକ୍ରମଟି ବରିଷ୍ଠ ଆଇନଜୀବୀ ପ୍ରଭାସ ଚନ୍ଦ୍ର ମିଶ୍ର ଆଉ ଅଲଗାମାନେ ଯୋଗ ଦେଇକରି ଡିଜିଟାଲ ନ୍ୟାୟ ଜରିଏ ଲୋକେ କେନ୍ସି ଜିନିଷ ଘିନ୍ଲା ବେଲ୍କେ ତାର ଯାଞ୍ଚ କରବାର ସହିତ ବିଲ୍ ନେବାରକେ ପରାମର୍ଶ ଦେଇଛନ୍। କେନ୍ସି ବିଲ୍ ଠକେଇଥି ପଡ଼ିଲେ ଖାଉଟି ଅଦାଲତର ଆଶ୍ରୟ ନେବାରକେ କହିଛନ୍ତି। ବଲାଙ୍ଗୀର ଗାନ୍ଧୀ ଷ୍ଟାଡିୟମ୍ର ସାଂସଦ ସଙ୍ଗୀତା କୁମାରୀ ସିଂହଦେଓ ଆଜି ସାଂସଦ ଖେଲ୍ ମହୋତ୍ସବକେ ଉଦ୍ଘାଟନ କରିଛନ୍। ମହୋତ୍ସବଟି ବଲାଙ୍ଗୀର ଜିଲ୍ଲାର 14 ବ୍ଲକ ଆଉ ସୁବର୍ଣ୍ଣପୁର ଜିଲ୍ଲାର 6 ବ୍ଲକର ପାଖାପାଖି 900 ଛାତ୍ରଛାତ୍ରୀ ସାମିଲ ହୋଇକରି ଭିନ୍ ଭିନ୍ ପ୍ରତିଯୋଗିତାଟି ଭାଗ ନେଇଛନ୍। ଏହି ଅବସରରେ ବଲାଙ୍ଗୀର ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାର ଆଉ ଅଲଗା ଅଧିକାରୀମାନେ ଉପସ୍ଥିତ ଥିଲେ। ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ଆଇଜ୍ ହେଲା ମୂଲ, ଶୁଭେଚ୍ଛା ଜଣାଲେ ରାଷ୍ଟ୍ରପତି। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱର ଲୋକସେବା ଭବନରେ ଚାଲିଛି ରାଜ୍ୟ କ୍ୟାବିନେଟ୍ ବୈଠକ। ପ୍ରଦୂଷଣ ପ୍ରମାଣପତ୍ର ବିନା ଇନ୍ଧନ ମନା ନିୟମ ଫେବୃୟାରୀ 1 ହେବା ଲାଗୁ। ଆଉ ଇସ୍ରୋର ଯୋଗାଯୋଗ ଭିତ୍ତିକ ଉପଗ୍ରହ ବ୍ଲୁ ବର୍ଡ ବ୍ଲକ 2ର ହେଲା ସଫଳ ଉତ୍କ୍ଷେପଣ।